হ্যালো, ମୁଁ 21 ନମ୍ବରର ବିଜୟ ସାହୁ କହୁଛି, ନିରଙ୍କାର ନଗରର 21 ନମ୍ବର ୱାର୍ଡର। ଯୋଉ ସ୍ୱରେଜ ଲାଇନ ଖୋଳା ହେଲା, ଯଦି ତାକୁ କମ୍ପ୍ଲିଟ ନ କରୁଛନ୍ତି ସେ ଜାଗା ଢଳେଇ କରନ୍ତୁ। ପିଲାମାନେ ସ୍କୁଲ ଗଲା ବେଳକୁ ହଇରାଣ ହଉଛନ୍ତି, ବାଇକ ବାଲା ଆକ୍ସିଡେଣ୍ଟ ହଉଛନ୍ତି, ତାକୁ ତୁରନ୍ତ ସେ ଜାଗାକୁ ପୋତନ୍ତୁ ଆସିକି ଢଳେଇ କରିକି।
ଠିକ ଅଛି।